ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିଧାନସଭା ବଜେଟ୍ ଅଧିବେଶନ ଗଲାକାଲି ଉପରବେଳା ଭିନ୍ ଭିନ୍ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ଉପସ୍ଥାପନ ଉତ୍ତରୁ ବାଚସ୍ପତି ସୁରମା ପାଢ଼ୀ ଆୟସ୍ତ ଗୃହକେ ମୁଲତବୀ ଘୋଷଣା କରିଥିଲେ। ଆଇବା ରବି ଋତୁ ଧାନକିନା ଲାଗି ଆଇଷ୍ଠାନୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେଉଛି। ଏଥିଲାଗି ଆଇଷ୍ଠାନୁ 20 ତାରିଖ ତକ ନୂଆ ଫର୍ମ ମିଳିପାରବା। ଚାଷୀମାନେ ନିଜର ପାଖର ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କି ପାଣି ପଞ୍ଚାୟତମାନଙ୍କେ ଆକ୍ତର ପଞ୍ଜୀକରଣ କରିପାରିବେ। ଆବେଦନ ଦାଖଲର ଶେଷ ତାରିଖ ମାର୍ଚ୍ଚ 25 ରଖାଯାଇଛି। ମେ 1 ରୁ ଜୁନ୍ 30 ଭିତରେ ଇ ବଛର ରାଇଜେ ଧାନକିନା ଯିବା ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫ ସୂଚନା ଦିଆଯାଇଛି। ଇ ବାବଦ ଅଧିକା ସୂଚନା ଲାଗି ଚାଷୀମାନଙ୍କ ଲାଗି ହେଲ୍ପଲାଇନ୍ ନମ୍ଘର 1967 ଜାରି କରାଯାଇଛି। ଭାରତୀୟ ଖେଲ ପ୍ରାଧିକରଣ ଆଉ ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ମାର୍ଚ୍ଚ 15 ରୁ 17 ତକ ପୁରୀ ଜିଲ୍ଲାର ଫିଟ୍ ଇଣ୍ଡିଆ କାର୍ନିଭାଲ 2026ର ଆୟୋଜନ କରାଯିବା। କାର୍ନିଭାଲକେ ନେଇକରି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ଅଧ୍ୟକ୍ଷତାରେ କୋଲକାତାଠାରେ ଥିବା ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ତିନିଦିନିଆ କାର୍ଯ୍ୟକ୍ରମଟି ପୁରୀ ବେଳାଭୂମିର ଯୋଗ, ପ୍ରାଣାୟମ, ୱାକାଥନ୍, ମାରାଥନ୍ ସହିତ ଖେଲକୁଦ ହେବା। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର ପରିସନ୍ନ ଗଲାକାଲି ଓଡ଼ିଶାର ଔପଚାରିକ ନିଯୁକ୍ତି ଥି ମହିଳାମାନଙ୍କର ଭାଗିଦାର ସୁଯୋଗ ଶୀର୍ଷକ ଗୋଟିଏ ପରାମର୍ଶ ଶିବିର ହୋଇଯାଇଛି। କାର୍ଯ୍ୟକ୍ରମକେ ଶିଳ୍ପ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦ୍ଘାଟନ କରିକି ଓଡ଼ିଶାର ଶିଳ୍ପ କ୍ଷେତ୍ରର ମହିଳାମାନଙ୍କର ଭୂମିକା ବାବଦେ ଆଲୋଚନା କରିଛନ୍। ଶିବିରଥି ନୀତି ନିର୍ମାତା, ଶିଳ୍ପ ନେତା, ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ଭିନ୍ ଭିନ୍ କ୍ଷେତ୍ରରେ ମହିଳାମାନଙ୍କର ଉପସ୍ଥିତି ବଢ଼ାବା ଦିଗେ ରଣନୀତି ବାବଦେ ଆଲୋଚନା କରିଛନ୍। ଷ୍ଟାର୍ଟଅପ୍ କ୍ଷେତ୍ର ବର୍କସ୍ ହେଲେ ରାଜ୍ୟର ସମୃଦ୍ଧି ହେବା। ଏଥିଲାଗି ଯୁଆନ ପିଢ଼ି ଷ୍ଟାର୍ଟଅପ୍ ମୂଲ କରବାରକେ ଆଗକେ ଆସିବା ଲାଗି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ଭୁବନେଶ୍ୱର ଓ ହବ୍ଠାରେ ଗଲାକାଲି ହୋଇଥିବା ଷ୍ଟାର୍ଟଅପ୍ ସମ୍ମିଳନୀରେ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ମଲ୍ଲିକ ରାଜ୍ୟର ଯୁଆନ ଉଦ୍ୟୋଗୀମାନଙ୍କୁ ତହକାବାର ସହିତ 12 ଜଣ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍। ଓଡ଼ିଶା ପ୍ରଶାସନିକ ସେବା କନିଷ୍ଠ ବର୍ଗ ଆଉ ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନଙ୍କର ବିରୋଧରେ ଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ତଦନ୍ତ ରିପୋର୍ଟ ଖୁବ୍ ଜଲ୍ଦି ଦାଖଲ କରବାରକେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏ ବାବଦେ ସବୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ପୁରୀ, ସମ୍ଭଲପୁର, ସୁବର୍ଣ୍ଣପୁର ଆଉ କନ୍ଧମାଳର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ସମ୍ଭଲପୁର ଆଉ କଟକର ରାଜସ୍ୱ ଆୟୁକ୍ତମାନଙ୍କୁ ଚିଠି ଲେଖିଛନ୍। 31 ତାରିଖ ଆଗନୁ ରିପୋର୍ଟ ଦେବାରକେ ନିର୍ଦ୍ଦେଶ ଦେଇଛନ୍। ଜାତୀୟ ସାଧାରଣ ପ୍ରବେଶିକା ପରୀକ୍ଷା ଏନ୍ସିଇଟି 2026 ନାଁ ଲେଖା ଲାଗି ଆବେଦନର ଶେଷ ତାରିଖ ଆଜି ଶେଷ ହେଉଛି। ଛାତ୍ରଛାତ୍ରୀମାନେ ରାତି 11:50 ତକ ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏର ୱେବ୍ସାଇଟ୍ଟି ଆବେଦନ କରିପାରିବେ। ଏନ୍ସିଇଟି ପରୀକ୍ଷା ଆଇବା ଏପ୍ରିଲ 17 ଦିନ ହେବ। 2026-27 ଶିକ୍ଷାବର୍ଷରୁ 4 ବଛରିଆ ବିଏଡ୍ ପାଠ୍ୟକ୍ରମଟି ନାଁ ଲେଖାବାରକେ ଏନ୍ସିଇଟି ପରୀକ୍ଷା ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। ପୂର୍ବତ ଟ୍ରେଲପଥ ଜୋନ୍ର ଖୁବ୍ ଜଲ୍ଦି ଆଉ 2 ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରବା। କାମାକ୍ଷା ଚଲ୍ଲାପାଲି ଆଉ କୋଏମ୍ବାଟୁର ପୋତନୁର ଧାନବାଦ ଭିତରେ ସାପ୍ତାହିକ ଭାବେ ଏହି 2 ଟ୍ରେନ୍ ଚାଲବା। ସେଥିର୍ ଭିତରୁ ପୋତନୁର ଧାନବାଦ ଟ୍ରେନ୍ ସମ୍ବଲପୁର ଦେଇକରି ଯାଆସ କରବା। ଏହି ଟ୍ରେନ୍ ଫି ଶନିବାର ଦିନ ପୋତନୁରନୁ ଆଉ ଫି ସୋମବାର ଦିନ ଧାନବାଦନୁ ବାହାରିବା। ଓଡ଼ିଶାର ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଆଉ ସୁନ୍ଦରଗଡ଼ ଜିଲ୍ଲା ଦେଇକରି ଏହି ଟ୍ରେନ୍ ଯିବା। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ସମ୍ବଲପୁର ତପସ୍ୱିନୀ ହଲ୍ଠାରେ ରାଜ୍ୟସ୍ତରୀୟ ନାଟକ ଉତ୍ସବ ରଙ୍ଗସଙ୍ଗମ ଗଲାକାଲି ମୂଲ ହୋଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହେତାଙ୍କ ସହିତ ବରିଷ୍ଠ ନାଟ୍ୟକାର, ସାହିତ୍ୟିକ ଓ ସଂସ୍କୃତି ବିଭାଗର ଅଧିକାରୀମାନେ ଏଥି ଅତିଥି ଭାବେ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଗଲାକାଲି ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁ ହାର ଶୂନ କରବାରକେ ଆୟତ୍କା ଜୋର୍ ଦିଆଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାର ସବୁ ମୃତ୍ୟୁ ଘଟଣାର ମୂଲ କାରଣ ଖୋଜବାର ଲାଗି ଗୋଟିଏ ଗ୍ୟାପ୍ ଆନାଲିସିସ୍ ରିପୋର୍ଟ ଦାଖଲ କରବାରକେ ନିର୍ଦ୍ଦେଶ ଦେଇଛନ୍। ଜଟିଳ ସମସ୍ୟା ଥିବା ଗର୍ଭବତୀମାନଙ୍କ ନିୟମିତ ଯାଞ୍ଚ କରବାର ଲାଗି ସ୍ୱତନ୍ତ୍ର ମୋବାଇଲ୍ ଆପ୍ ବିକଶିତ କରବାରକେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲାରୁ ଚୋରସ୍ତୋର ଛନ୍ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଶ୍ରୀଜଗନ୍ନାଥ ଯୋଜନା 2026 2 ବସ୍ ଜରିଏ ଗଲାକାଲି ପୁରୀକେ ଯାଇଛନ୍। ନୂଆପଡ଼ା ଆମ ବସ୍ଷ୍ଟାଣ୍ଡ ପରିସରର ଜିଲ୍ଲାପାଳ ମଧୁସୂଦନ ଦାସ ପତାକା ଦେଖିକରି ତାର ଶୁଭାରମ୍ଭ କରିଥିଲେ। ଜିଲ୍ଲା ପ୍ରଶାସନ ତରଫ ତୀର୍ଥଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଯାତ୍ରା ଲାଗି ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।